ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା 2025 ଲୋଗୋର ଗଲାକାଲ ଉନ୍ମୋଚନ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଶିଳ୍ପ ଅଭିବୃଦ୍ଧି ଧାରାକେ ତ୍ୱରାନ୍ୱିତ କରବାର୍ ଲାଗି ଭବିଷ୍ୟପନ୍ଥୀ ନୀତି ନିବେଶକ ଉପଯୋଗୀ ପଦକ୍ଷେପ ଆର୍ ଭିଭିଭୂମିକେ ଏଛେନ୍ ଫୋକସ୍ କରାଯାଉଛେ। ଏଣ୍ଟା ପଦକ୍ଷେପ ଲାଗି ବିଶ୍ୱସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରବାରଟା ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେ ଆହୁରି କହିଛନ୍, ଇ ଲୋଗୋ ଓଡ଼ିଶାର ଦୂରଦୃଷ୍ଟି ଆଉ ଆକାଂକ୍ଷାର ପ୍ରତିଫଳନ। ଇଟା ରାଜ୍ୟର ଦୃଢ଼ ସାଂସ୍କୃତିକ ଐତିହ୍ୟ ଆର୍ ଭବିଷ୍ୟତର ପ୍ରସ୍ତୁତିକେ ଦର୍ଶାଉଛେ। ଏଣୁ ଜଣାଇ ଦିଆଯାଇପାରେ ଯେ ଆଇବା ଜାନୁଆରୀ 28 ତାରିଖନୁ ଦୁଇ ଦିନ ଧରିକରି ଇ ସମ୍ମିଳନୀ ଭୁବନେଶ୍ୱରନୁ ହେବା। ରାଇଜେ ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଗୋଟିଏ କ୍ୟାମ୍ପସ୍ ସ୍ଥାପନା କରାଯିବା। ଏଥିରେ ରାଜ୍ୟର ପିଲାମାନଙ୍କୁ ସାଇବର ସୁରକ୍ଷା ବାବଦେ ପାଠ ପଢ଼ାଯିବା। ଏଟାକେ ନେଇକରି ଜାତୀୟ ବିଶ୍ୱବିଦ୍ୟାଳୟର ଗୋଟିଏ ପ୍ରତିନିଧି ଦଳ ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାଙ୍ଗେ ଆଲୋଚନା କରିଛନ୍। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ ଯେ ରାଇଜେ ବଢ଼ୁଥିବାର ସାଇବର ଅପରାଧକେ ନଜରଥି ରଖିକରି ଇ ଶିକ୍ଷାନୁଷ୍ଠାନର ଦରକାର ରହିଛେ। ଏହି କ୍ୟାମ୍ପସ୍ ସ୍ଥାପନା ଲାଗି ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ଯୋଗାଇଦେବେ। ଭୁବନେଶ୍ୱର ୟୁନିଟ୍ 5 ଆଇବା ସୋମବାର ଦିନ ହେବାରକେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ ସରକାରୀ କାମ ଥିବାରୁ ଏ ଦିନ ଅଭିଯୋଗ ପ୍ରକୋଷ୍ଠକେ ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଲୋକମାନଙ୍କୁ ଖବରକାଗଜ ଜରିଏ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଉପରବେଲା ବସ୍ବା। ଏହି ବୈଠକଟି ସାଧାରଣ ବଣ୍ଟନ ବ୍ୟବସ୍ଥା ବାବଦେ ସଂଶୋଧନ ପ୍ରସ୍ତାବ ସାଙ୍ଗେ ଆଇନ ବିଭାଗର ଦୁଇଟା ପ୍ରସ୍ତାବ ଆସିପାରେ ବୋଲି କୁହାଯାଉଛି। ବିଶ୍ୱବିଦ୍ୟାଳୟମାନଙ୍କେ ଖାଲି ପଡ଼ି ରହିଥିବା ଶିକ୍ଷକ ପଦବୀ ଶିକ୍ଷାବିତ୍ମାନଙ୍କ ଦ୍ୱାରା ପୂରଣ କରାଯିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଭୁବନେଶ୍ୱରରୁ ଗଲାକାଲି ହୋଇଥିବାର ଗୋଟିଏ ବୈଠକଟି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ ଯେ 2020 ମସିହା ହେତି ରାଇଜେ ଆଘର ସରକାରଙ୍କ ତରଫ ଲାଗୁ ହୋଇଥିବାର ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ଜରିଏ ବିଶ୍ୱବିଦ୍ୟାଳୟମାନଙ୍କର ସ୍ୱାୟତ୍ତତା କ୍ଷୁର୍ଣ୍ଣ ହୋଇଛେ। କୁଳପତି ଚୟନରୁ ନେଇକରି ଓପିଏସ୍ସି ତରଫ ଅଧ୍ୟାପକ ନିଯୁକ୍ତି ବାଗେର ବ୍ୟବସ୍ଥା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିୟମକେ ଉଲ୍ଲଂଘନ କରୁଛେ। ସେଥିଲାଗି ଉଚ୍ଚଶିକ୍ଷା କ୍ଷେତ୍ରଟି ବହୁତଟେ ସମସ୍ୟା ଦେଖାଦେଉଛେ। ଏସବୁ ବ୍ୟବସ୍ଥାତେ ସୁଧାର ଆନ୍ବାର ଲାଗି ଏହି ନିଷ୍ପଭି ନିଆଯାଇଛେ ବୋଲି ମନ୍ତ୍ରୀ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 114 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍ ଡିଡି ନ୍ୟୁଜ୍ ପିଏମ୍ଓ ଅଫିସ୍ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତେ ତାର ପ୍ରସାରଣ କରାଯିବା। ରାସନ କାର୍ଡ ହିତାଧିକାରୀଙ୍କୁ ଆଇବା ମାସନୁ ଚାଉଲ ସାଙ୍ଗେ ଗହମ ମିଲ୍ବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଏ ବାବଦେ କେନ୍ଦ୍ର ସରକାରଙ୍କ ତରଫ ନିର୍ଦ୍ଦେଶନାମା ଆସିଥିବାର ଜଣାପଡ଼ିଛି। ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ଏସ୍ଏସ୍ଜିକେ ଅତ୍କା ଆତ୍ମନିର୍ଭରଶୀଳ କରବାର ଲାଗି ଗୋଟିଏ ବଡ଼ ପଦକ୍ଷେପ ନେଇଛନ୍। ଗାଁ ଆର୍ ସହର ଇଲାକାନୁ ମିଶନ ଶକ୍ତି ରିଟେଲ୍ ମାର୍ଟ ଖୋଲିବାରକେ ଯୋଜନା କରାଯାଇଛି। ପହିଲା କ୍ଷେପେ 2656 ରିଟେଲ୍ ମାର୍ଟ ଖୋଲାଯିବା। ଏସ୍ଏସ୍ଜିର ମହିଳାମାନେ ଏଟାକେ ପରିଚାଳନା କରିବେ। ଖୁବ୍ ଜଲ୍ଦି ଇ ମାର୍ଟ ଖୋଲିବାରକେ ମିଶନ ଶକ୍ତି ବିଭାଗର ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲା ପରିଷଦର ଅଧିକାରୀ ଆର୍ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍। ପଶ୍ଚିମ ଓଡ଼ିଶାନୁ ଗୋଟିଏ ଚିଡ଼ିଆଖାନା ସ୍ଥାପନା କରାଯିବା। ଇତାର ସଙ୍ଗେ ରାଇଜେ ଆଡଭେଞ୍ଚର ସ୍ପୋର୍ଟସ୍ ଫିଲ୍ଡ ବିକାଶ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ସେ କହିଛନ୍ ଯେ ଓଡ଼ିଶାନୁ ଆଡଭେଞ୍ଚର ସ୍ପୋର୍ଟସ୍ ଲାଗି ବହୁତଟେ ସୁଯୋଗ ରହିଛି। ଏହି ପରିପ୍ରେକ୍ଷୀରେ ଆଇବା 3 ତାରିଖ ଦିନ ଶ୍ରୀମତୀ ପରିଡ଼ା ମେଘାଳୟ ଗସ୍ତି ଯିବେ। ସେନୁ ଆଡଭେଞ୍ଚର ସ୍ପୋର୍ଟସ୍ ପଲିସି ବାବଦେ ଆଲୋଚନା ହେବା। ଓଡ଼ିଶା ଫେରିବା ଋତୁରୁ ଆଡଭେଞ୍ଚର ସ୍ପୋର୍ଟସ୍ ପଲିସି ଆନ୍ବାର ଦିଗେ କାମ ମୂଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ସମ୍ବଲପୁର ସହରର ଡାକ୍ତର ଯଶକେତନ ସାହୁ ସନ୍ତରଣାଗାରନ ଆଜି ଆଉ ଆଇବାକାଲ ଦୁଇ ଦିନ ଧରିକରି ଖେଲୋ ଇଣ୍ଡିଆ କନିଷ୍ଠ ମହିଳା ସନ୍ତରଣ ପ୍ରତିଯୋଗିତା ହେବା। ଭାରତୀୟ ଖେଲ ପ୍ରାଧିକରଣ ଆଉ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ତରଫ ହେଉଥିବା ଏହି ପ୍ରତିଯୋଗିତାଟି ମୋଟ 84 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ପହିଲା ଥର ଲାଗି ସମ୍ଭଲପୁରଠାରେ ଖେଲୋ ଇଣ୍ଡିଆର ଏହି ଜାତୀୟ ସନ୍ତରଣ ପ୍ରତିଯୋଗିତା ହେଉଛି। ଏଥି ମଧ୍ୟପ୍ରଦେଶ ବିହାର ଝାଡ଼ଖଣ୍ଡ ଛତିଶଗଡ଼ ଆର୍ ଓଡ଼ିଶାର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ବଙ୍ଗୋପସାଗରନୁ ହୋଇଥିବା ଲଘୁଚାପ ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାଥି ବର୍ଷା ଲାଗି ରହିଛି। ଆଜି ପଶ୍ଚିମ ଓଡ଼ିଶାର ବରଗଡ଼ ସମ୍ଭଲପୁର ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ କେନ୍ଦୁଝର ଜିଲ୍ଲାନୁ 7-11 ସେଣ୍ଟିମିଟର ତକ ବର୍ଷା ହୋଇପାରେ। ଏଥିଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ଖବର ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜେ 2 ମିନିଟ୍ ଜୁହାର।